ମିସ୍ ଓଡ଼ିଶାକୁ ଆପଣମାନଙ୍କୁ ସ୍ୱାଗତ। କେଶ ଅକାଳ ପକ୍ୱତା ଯୁବତୀଙ୍କର ଏବେ ପ୍ରମୁଖ ସମସ୍ୟା ହୋଇଛି। ଏହି କାରଣରୁ ସେମାନେ ଦାମୀ ହେୟାର କଲର୍ ସହ ବିଭିନ୍ନ ପ୍ରକାରର କେଶଚର୍ଯ୍ୟା କରାଇବାକୁ ପଛଉ ନାହାନ୍ତି। ତେବେ ଏସବୁ ପଦକ୍ଷେପ ନେବା ପୂର୍ବରୁ କେତୋଟି ସରଳ ଉପାୟ ଆପଣ ଆପଣେଇ ନେବା ଆବଶ୍ୟକ। ତେବେ ଟିପ୍ସଟି କହିବା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ଆଳୁ ଚୋପାକୁ ନ ଫିଙ୍ଗି ଏହାକୁ ଭଲ ଭାବରେ ଧୋଇ 2 କପ୍ ପାଣିରେ ଫୁଟେଇ ନେବେ। ଏହାପରେ ଏହି ପାଣିକୁ ଶୀତଳ କରି ତୁଳା ସାହାଯ୍ୟରେ କେଶ ମୂଳରେ ଲଗାଇ 30 ମିନିଟ୍ ରଖିବା ପରେ ସିଧା ପାଣିରେ ଯାଇ ଧୋଇ ନିଅନ୍ତୁ। ସପ୍ତାହକୁ 2-3 ଥର ଏହି ଉପାୟ କରିବା ଉଚିତ। ଦେଶୀ ଘିଅକୁ ପ୍ରଥମେ ନଖ ଉଷୁମ କରିନିଅନ୍ତୁ। ଏହାକୁ କେଶ ମୂଳରେ ମାଲିସ୍ କରି ଘଣ୍ଟାଏ ପରେ କେଶ ଧୋଇ ନେବେ। ସପ୍ତାହକୁ ଥରୁଟିଏ ଏପରି କଲେ କେଶକୁ ଅକାଳ ପାଚିବାରୁ ରକ୍ଷା ପାଇଥାଏ। କଫି ଗୁଣ୍ଡ 2 ଚାମଚକୁ 2 କପ୍ ପାଣିରେ ଫୁଟାନ୍ତୁ। ଗାଢ଼ ରଙ୍ଗ ହେଲା ପର୍ଯ୍ୟନ୍ତ ପାଣି ଫୁଟାନ୍ତୁ। ଏହାପରେ ଏହି ପାଣିକୁ ଶୀତଳ କରି ତୁଳା ସାହାଯ୍ୟରେ କେଶ ମୂଳରେ ଲଗାଇ 30 ମିନିଟ୍ ପରେ ଧୋଇ ନେବେ। ତେବେ ଏହିସବୁ ଉପାୟ କଲେ ଆପଣ ଆପଣଙ୍କ ଧଳା କେଶରୁ ମୁକ୍ତି ପାଇପାରିବେ। ଆଶା କରୁଛି ଆପଣମାନଙ୍କୁ ଟିପ୍ସଟି ଭଲ ଲାଗିଥିବ। ଧନ୍ୟବାଦ।